ହ୍ୟାଲୋ, ମିଲି ସେନାପତି କହୁଛି। ଆଉ ଆମର ପାଣି ଏଟିଏମ୍ ହେଇଯାଇଛି, କିନ୍ତୁ ଏଟିଏମ୍ ୱାଟର୍ ବସିନି। ଆଉ ରୋଡ୍ ଘାଟ ପୁରା ଅନ୍ଧାର, କେହି ଯିବା ଆସିବା ସନ୍ଧ୍ୟା ହେଲା ଆମେ କରିପାରୁନୁ। ତାପରେ ରୋଡ୍ରେ ଖାଲ ଢିପ, ରୋଡ୍ କାମ ହେଇନି। ବିଏମ୍ସି ବାଲା ଆସୁନାହାନ୍ତି ଠିକ୍ ଟାଇମ୍ରେ ଅଳିଆ ପତ୍ର ନେବାକୁ, ଅଳିଆ ବାଲା ବି ଅଳିଆକୁ ବି ଆସୁନାହାନ୍ତି ସାହି ଭିତରୁ। ଆଉ ସେତିକି ସୁବିଧା ହେଲେ ଟିକେ ଭଲ ହୁଅନ୍ତା।